ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 13 ଜୁଲାଇ 2026। ମଧୁର ସନ୍ତାନମାନେ, ତୁମେ ବାବାଙ୍କ ପାଖକୁ ଆସିଛ ନିଜର ଜୀବନକୁ ହୀରାତୁଲ୍ୟ କରିବା ପାଇଁ। ବାବାଙ୍କର ୟାଦ ଦ୍ୱାରା ହିଁ ତୁମର ଜୀବନ ଏହିଭଳି ହୋଇଯିବ। ପ୍ରଶ୍ନ, ନୂଆ ଦୁନିଆରେ ଉଚ୍ଚପଦ ପାଇବା କେଉଁ ଗୋଟିଏ ମୁଖ୍ୟ ପୁରୁଷାର୍ଥ କରିବାକୁ ହେବ? ଉତ୍ତର, ବାବା କହୁଛନ୍ତି ମିଠେ ବଚ୍ଚେ, ଯେଉଁ ପୁରୁଣା ସମ୍ବନ୍ଧୀମାନେ ତୁମକୁ ଏତେ ଦୁଃଖୀ କରିଛନ୍ତି, ଏବେ ସେମାନଙ୍କର ମୋହଜାଲରୁ ବୁଦ୍ଧିକୁ ବାହାର କରି କେବଳ ମୋତେ ୟାଦ କର। ସେମାନଙ୍କ ସହିତ ରହିଲେ ମଧ୍ୟ ମନକୁ ମୋ ସହିତ ଲଗାଅ। ମନ୍ମନ ଭବର ମନ୍ତ୍ରକୁ ସର୍ବଦା ୟାଦ ରଖିଲେ ତୁମେ ନୂଆ ଦୁନିଆରେ ଉଚ୍ଚପଦ ପାଇବ। ଗୀତ, ତୁନେ ରାତ ଗବାଇ ଓମ୍ ଶାନ୍ତି। ଯେପରି ପିଲାମାନଙ୍କୁ ସବୁ ଶାସ୍ତ୍ରମାନଙ୍କର ସାରାଂଶ ବୁଝାଯାଉଛି, ସେହିଭଳି ଏହି ଗୀତାଗୁଡ଼ିକର ସାରାଂଶ ମଧ୍ୟ ତୁମକୁ ବୁଝାଯାଉଛି। ସେହି ସମସ୍ତଙ୍କର ରୁହାନୀ ପିତା ରୁହାନୀ ସନ୍ତାନମାନଙ୍କୁ ବ୍ରହ୍ମାଙ୍କ ଶରୀରରେ ଆସି ବୁଝାଉଛନ୍ତି। ବାବା ବୁଝାଉଛନ୍ତି, ହେ ସନ୍ତାନମାନେ, ତୁମେ ଜାଣିଛ ଆମର ହୀରାତୁଲ୍ୟ ଜନ୍ମ ଗଡ଼ା ହେଉଛି। ତୁମେ ବାବାଙ୍କ ପାଖକୁ ହୀରାତୁଲ୍ୟ ଜନ୍ମ ଗଢ଼ିବା ପାଇଁ ଆସିଛ। ହୀରାତୁଲ୍ୟ ଜନ୍ମ କୁହାଯାଉଛି ସ୍ୱର୍ଗବାସୀମାନଙ୍କୁ, ନର୍କବାସୀଙ୍କର ହେଉଛି କୌଡ଼ି ତୁଲ୍ୟ ଜନ୍ମ। ତୁମେ ସଙ୍ଗମ ଯୁଗକୁ ମଧ୍ୟ ଜାଣିସାରିଛ, ଆମେ ବର୍ତ୍ତମାନ ସଙ୍ଗମ ଯୁଗବାସୀ ଅଟୁ। ଏହି ସଙ୍ଗମ ଯୁଗ ସମସ୍ତଙ୍କ ପାଇଁ କଲ୍ୟାଣକାରୀ ଅଟେ। ଏହି ସଙ୍ଗମ ଯୁଗରେ ହିଁ ସମସ୍ତଙ୍କର ଗତି ସଦ୍ଗତି ହୋଇଥାଏ। କିଏ କରୁଛନ୍ତି ପରମଧାମରୁ ଆସିଥିବା ମୁସାଫିର ଅର୍ଥାତ୍ ଯାତ୍ରୀ, ସିଏ ଯାତ୍ରୀ ଅଟନ୍ତି ନା ତୁମେ ଯାତ୍ରୀ ନୁହେଁ, ତୁମେ ଏଠାକୁ ଆସି ଆଉ ଯାଇ ନଥାଅ। ବାବା କହୁଛନ୍ତି ମୋ ପୁରୁଣା ଦୁନିଆକୁ ଆସି ପୁଣି ଫେରି ଯାଉଛି। ପିଲାମାନେ ଜାଣିଛନ୍ତି ଏହି ସେବା କଲାବାଲା କେବଳ ଏକମାତ୍ର ଯାତ୍ରୀ ବାବା ଅଟନ୍ତି, ଯିଏକି ଆସି ଆମ ସନ୍ତାନମାନଙ୍କର ବଡ଼ ସେବା କରୁଛନ୍ତି। ଏଭଳି ସେବା ଆଉ କେହି କରିପାରିବେ ନାହିଁ। ସେବା କରିବା ପାଇଁ ହିଁ ସମସ୍ତେ ଡାକୁଛନ୍ତି କି ଏଠାକୁ ଆସି ଆମ ପତିତମାନଙ୍କର ସେବା କର। ବାବା ମଧ୍ୟ କହୁଛନ୍ତି ମୁଁ ପିଲାମାନଙ୍କର ସେବାରେ ଆସିଛି, କାହିଁକି ନା ପିଲାମାନେ ବହୁତ ଦୁଃଖୀ ଅଟନ୍ତି, ଡାକୁଛନ୍ତି ମଧ୍ୟ ଆମର ଦୁଃଖ ହରଣ କର ଏବଂ ଶାନ୍ତି ଦିଅ। ଏହି ଦୁଇଟି ଜିନିଷ ସର୍ବଦା ସ୍ମୃତିରେ ରହିଥାଏ, ସୁଖ ଏବଂ ଶାନ୍ତି। ଏଠାରେ ଦୁଃଖ ଏବଂ ଅଶାନ୍ତି ରହିଛି, ସେଥିପାଇଁ ଡାକୁଛନ୍ତି। ବାବା ହିଁ ଆସି ସୃଷ୍ଟି ଚକ୍ରର ସାରା ରହସ୍ୟ ପିଲାମାନଙ୍କୁ ବୁଝାଉଛନ୍ତି। ପିଲାମାନେ ଜାଣିଛନ୍ତି ଏବେ ଭକ୍ତି ମାର୍ଗ ସମାପ୍ତ ହେବାକୁ ଯାଉଛି, କଳିଯୁଗର ଅନ୍ତ ଅର୍ଥାତ୍ ଭକ୍ତି ତଳକୁ ତଳକୁ ଖସି ଖସି ଆସୁଛି। ଜ୍ଞାନ ଦ୍ୱାରା ତୁମର ଉନ୍ନତିର କଳା ହୋଇଯାଉଛି, ତୁମେ ଉଚ୍ଚରୁ ଉଚ୍ଚପଦ ପାଇଯାଉଛ। ତାପରେ ପୁଣି ସେଇ ପ୍ରାରବ୍ଧର ସୁଖ କମି କମି ଯାଇଥାଏ। ଭକ୍ତି ତ ଭାରତରେ ଯେତେ ହୋଇଥାଏ ସେତେ ଆଉ କେଉଁଠି ହୋଇନଥାଏ, ଅଧାକଳ୍ପ ଭକ୍ତି ଚାଲିଥାଏ। ଯେବେଠାରୁ ଦ୍ୱାପର ଯୁଗ ଆରମ୍ଭ ହୋଇଥାଏ ଏବଂ ଅନ୍ୟ ସବୁ ଧର୍ମ ସ୍ଥାପନ ହେବା ଆରମ୍ଭ ହୋଇଥାଏ, ଭକ୍ତି ମଧ୍ୟ ପ୍ରଥମେ ବହୁତ ଭଲ ହୋଇଥାଏ। ଯେପରି ସ୍ୱର୍ଗ ପ୍ରଥମେ ବହୁତ ଭଲ ହୋଇଥାଏ, ତାପରେ ଧୀରେ ଧୀରେ କଳା କମି କମି ଯାଇଥାଏ। ଯେତେବେଳେ ଭକ୍ତି ଆରମ୍ଭ ହୋଇଥାଏ ସେତେବେଳେ ପ୍ରଥମେ ପ୍ରଥମେ ଶିବଙ୍କର ପୂଜାରୀ ହୋଇଥାନ୍ତି, ଅଧାକଳ୍ପ ସତ୍ୟ ତ୍ରେତା ପର୍ଯ୍ୟନ୍ତ କୌଣସି ପୂଜାଆଦି ହୋଇନଥାଏ। ପୁଣି ଭକ୍ତି ମାର୍ଗ ଆରମ୍ଭ ହୋଇଥାଏ ଏବଂ ଅନ୍ୟ ଧର୍ମ ସବୁ ମଧ୍ୟ ଆରମ୍ଭ ହୋଇଯାଇଥାଏ। ଏତେ ଭକ୍ତି ଆଉ କେହି କରିପାରିବେ ନାହିଁ, ସମ୍ପୂର୍ଣ୍ଣ ଅଧାକଳ୍ପ ପର୍ଯ୍ୟନ୍ତ ଭକ୍ତି ଚାଲିଥାଏ। ଏହା ମଧ୍ୟ ତୁମେମାନେ ଜାଣିଛ ଯେ ବାବା, ଯିଏକି ସମସ୍ତଙ୍କୁ ବିଶେଷ କରି ଭାରତକୁ ସଦ୍ଗତି ଦେଇଥାନ୍ତି, ସ୍ୱର୍ଗର ମାଲିକ କରିଥାନ୍ତି, ସେହି ଦୂର ଦେଶର ଯାତ୍ରୀ ଆସିଯାଇଛନ୍ତି ଆମମାନଙ୍କୁ ପୁନର୍ବାର ସ୍ୱର୍ଗର ରାଜ୍ୟ ଭାଗ୍ୟ ଦେବା ପାଇଁ। ବର୍ଷା ସମ୍ପତ୍ତି ମଧ୍ୟ କେତେ ଉଚ୍ଚକୋଟୀର ଦେଉଛନ୍ତି, କିନ୍ତୁ ଗୋଟିଏ ହେଲେ କଥା ବି କାହା ପୋଥିରେ ଧାରଣା ହେଉନାହିଁ। ଭାରତରେ କେତେ ଭକ୍ତି କରୁଛନ୍ତି, କେତେ ମନ୍ଦିର ସବୁ ରହିଛି। ଭାରତ ଖଣ୍ଡରେ ତ ଢେର ମନ୍ଦିର ରହିଛି। ଏବେ ତୁମେ ଜାଣୁଛ ଯେ ଏସବୁ କେଉଁମାନଙ୍କର ମନ୍ଦିର। ପ୍ରଥମେ ପ୍ରଥମେ ତ ଶିବବାବାଙ୍କର ମନ୍ଦିର ତିଆରି ହୁଏ, ତାପରେ ଦେବୀ ଦେବତାଙ୍କର ମନ୍ଦିର ତିଆରି ହୁଏ। ସେହି ମନ୍ଦିର ଗୁଡିକ ମଧ୍ୟ ତୁମ ସମ୍ମୁଖରେ ଅଛି। ଗୋଟିଏ ପଟେ ଶିବବାବାଙ୍କର ପୂଜା କରି ଚାଲିଛନ୍ତି, ଆଉ ଗୋଟିଏ ପଟେ ଶିବବାବା ତୁମକୁ ପୂଜ୍ୟ କରୁଛନ୍ତି। ତୁମେ ଏଠାକୁ ପୂଜ୍ୟ ଦେବତା ହେବା ପାଇଁ ଆସିଛ। ଯେଉଁମାନେ ବି ଦେବତାମାନଙ୍କର ପୂଜାରୀ ଅଟନ୍ତି, ବାସ୍ତବରେ ସେମାନେ ମଧ୍ୟ ଆସି ଏଠାରେ ବ୍ରାହ୍ମଣ ହେବେ। ଧୀରେ ଧୀରେ ବୃଦ୍ଧି ହୋଇ ଚାଲିବ। ସମସ୍ତେ ତ ଏକାଠି ବଢି ପାରିବେ ନାହିଁ, ସମୟ ଲାଗିଥାଏ। କଳ୍ପ ପୂର୍ବରୁ ମଧ୍ୟ ଯେଉଁମାନେ ପଢିଥିବେ ସେଇମାନେ ପୁଣି ପଢିବେ। ତେଣୁ ଜଣେ ଅନ୍ୟ ଜଣଙ୍କୁ ପଢାଇବାରେ ଲାଗି ପଡିବା ଉଚିତ। ଆମେ ସମସ୍ତଙ୍କୁ ବାବା ଏବଂ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ଶୁଣାଉଛୁ, ଯାହାଦ୍ୱାରା ମନୁଷ୍ୟ ସ୍ୱର୍ଗର ମାଲିକ ହୋଇପାରିବେ। ତେବେ ଏହାକୁ ଆସି ବୁଝ, ତୁମ ପିଲାମାନଙ୍କର ବୁଦ୍ଧିରେ ରହିଛି ଯେ ଏହି ନାଟକ କିପରି ଚକ୍ର ଲଗାଉଛି। ଲକ୍ଷ ଲକ୍ଷ ବର୍ଷର କାହାଣୀ ତ କେହି ଶୁଣାଇ ପାରିବେ ନାହିଁ। ତୁମେ ଜାଣିଛ 5000 ବର୍ଷ ପୂର୍ବରୁ କଣ ଥିଲା, କାହାର ରାଜ୍ୟ ଥିଲା। ଭାରତରେ ଆମ ପୂଜ୍ୟ ଦେବୀ ଦେବତାଙ୍କର ରାଜ୍ୟ ଥିଲା। ମନେ ପଡିଲା ନା, ଆମେ ପୂଜ୍ୟ ଥିଲେ ପୁଣି ପୂଜାରୀ ହେଲେ। ପୂର୍ବରୁ ଏହି କଥା ଜଣା ନଥିଲା। ଆମେ ହିଁ ସେଇ ପୂଜ୍ୟ ଦେବୀ ଦେବତା ଥିଲୁ। ପୁଣି ଆମେ 84 ଜନ୍ମ ନେଲୁ। 84 ଜନ୍ମର କାହାଣୀ ଲକ୍ଷ୍ମୀ ନାରାୟଣଙ୍କର ଅଟେ। ତୁମେ ନିଜର 84 ଜନ୍ମର କାହାଣୀ ଶୁଣାଉଛ ସେମାନଙ୍କୁ। ଦୁନିଆର ଲୋକମାନଙ୍କୁ ତ ନିଜର କାହାଣୀ ଲେଖିବା ପାଇଁ ବହୁତ ସମୟ ଲାଗିଥାଏ। ତୁମେ ଗୋଟିଏ ମିନିଟରେ 84 ଜନ୍ମର କାହାଣୀ ଶୁଣାଇ ପାରିବ? ସେମାନେ ତ ଗୋଟିଏ ଜନ୍ମର କାହାଣୀ ଲେଖିଥାନ୍ତି। ଛୋଟ ଅବସ୍ଥାରେ କଣ କଣ କରିଥିଲେ, ଇଏ ମଧ୍ୟ ନିଜର କାହାଣୀ ଶୁଣାଉଛନ୍ତି। ଆମେ 84 ଜନ୍ମର ଚକ୍ର କିପରି ଲଗାଉଛୁ, ଏହା ତ ଜଣଙ୍କର କଥା ନୁହେଁ, ବହୁତ ବ୍ରାହ୍ମଣ ଅଛନ୍ତି। ତୁମେମାନେ ହିଁ କେବଳ ଏହି ଚକ୍ରକୁ ଜାଣିଛ। ଏହି ଚକ୍ରକୁ ଜାଣିବା ଦ୍ୱାରା ତୁମେ ରାଜାରାଣୀ ହେଉଛ ଏବଂ ଅନ୍ୟମାନଙ୍କୁ ମଧ୍ୟ କରୁଛ। ଭକ୍ତି ମଧ୍ୟ ଭାରତବାସୀମାନଙ୍କ ଭଳି କେହି କରିନଥାନ୍ତି। ଅନ୍ୟ ଯାହା ବି ମଠପନ୍ଥ ଧର୍ମ ଆଦି ରହିଛି, ସେଗୁଡ଼ିକୁ ଆମର ଭକ୍ତି ମାର୍ଗ ସମୟରେ ସ୍ଥାପନ ହୋଇଥାଏ। ପ୍ରଥମେ ପ୍ରଥମେ ଆମର କେତେ ଛୋଟ ଫୁଲ ଗଛଟିଏ ଥିଲା, ଆତ୍ମିକ ଫୁଲ ବଗିଚା ଥିଲା। ତୁମେ ଚୈତନ୍ୟ ଫୁଲ ଥିଲ, ତାକୁ କୁହାଯାଉଛି ଫୁଲର ବଗିଚା। ପୁଣି ସେଇ ଫୁଲ ବଗିଚା କଣ୍ଟାର ବଗିଚା ହୋଇଯାଇଥାଏ। ଏହି ସମୟରେ ସମସ୍ତେ କଣ୍ଟା ହୋଇଯାଇଛନ୍ତି। ପୁଣି କଣ୍ଟାର ଫୁଲ କିପରି ହେବ ତାହା ବାପା ଆସି ବୁଝାଉଛନ୍ତି। ଜଣେ ଅନ୍ୟ ଜଣଙ୍କୁ ଦୁଃଖ ଦେବା କଣ୍ଟା ଲଗାଇବା ଅଟେ। ଛାତ୍ର ଜୀବନକୁ ଉତ୍ତମ ବୋଲି କୁହାଯାଉଛି। ଏହି ଜୀବନ ବହୁତ ଭଲ ହୋଇଥାଏ। ପୁଅ ଝିଅମାନେ ବଡ଼ ଖୁସିରେ ପାଠ ପଢିବାରେ ଲାଗିଥାନ୍ତି। ବିବାହ କରିବା ମାତ୍ରେ ପରସ୍ପରକୁ କଣ୍ଟା ଫୁଟାଇବା ଆରମ୍ଭ କରିଦେଇଥାନ୍ତି, ଅର୍ଥାତ୍ ବିକାରୀ ହୋଇଯାଇଥାନ୍ତି। ସତ୍ୟ ଯୁଗରେ କେହି କଣ୍ଟା ଲଗାଇ ନଥାନ୍ତି। ଏବେ ତୁମେ ପୁନର୍ବାର ଫୁଲ ହେଉଛ। ତୁମେ ଜାଣିଛ ଭାରତ ସ୍ୱର୍ଗ ଥିବା ବେଳେ କେତେ ଅପାର ସୁଖ ଥିଲା, ସୁନାର ଖଣିମାନ ଥିଲା। ଏବେ ତାହା ସବୁ ଖାଲି ହୋଇଯାଇଛି। ପୁଣି ତୁମକୁ ଭରପୁର ମାତ୍ରାରେ ସୁନା ମିଳିବ। ଭାରତରେ ହିଁ ସୁନା ହୀରା ରତ୍ନର ଖଣି ସବୁ ଥିଲା। ସେହି ସମୟରେ ଆମେରିକା ଆଦି କିଛି ବି ନଥାଏ, ବମ୍ବେ ମଧ୍ୟ ନଥାଏ। ଆଶ୍ଚର୍ଯ୍ୟର କଥା ନା, କଳିଯୁଗର ଶେଷରେ କିଛି ବି ସୁନା ଦେଖିବାକୁ ମିଳୁନାହିଁ। ପୁଣି ସତ୍ୟଯୁଗର ଆରମ୍ଭରେ ବହୁତ ସୁନାର ଖଣି ସବୁ ଭରପୁର ହୋଇଯିବ। ସୁନାର ମହଲ ତିଆରି ହୋଇଥାଏ, ଆଶ୍ଚର୍ଯ୍ୟଜନକ ଅଟେ ନା। ସେଠାରେ ଖଣି ଗୁଡିକରୁ କେତେ ଢେର ସୁନା ବାହାର କରିଥାନ୍ତି। ଯେପରି ଏଠାରେ ମାଟିର ଇଟା ତିଆରି ହେଉଛି, ସେଠାରେ ସେହିପରି ସୁନାର ଇଟା ତିଆରି ହେବ। ମାୟା ମଚ୍ଛନ୍ଦର ଯାଦୁ ଖେଳର ଖେଳ ଦେଖାଇଥାନ୍ତି ନା, ଧ୍ୟାନରେ ଯାଇ ଦେଖିଲେ ଏଠାରେ ତ ସୁନା ହିଁ ସୁନା ରହିଛି। ବାସ୍ତବରେ ସତ୍ୟ ଯୁଗରେ ସୁନା ରହିବ। ଏଠାରେ ତ ଦେଖ ମାଟିର ଇଟା ମଧ୍ୟ ମିଳୁନାହିଁ, ଏଠାରେ ଯେତିକି ଇଟା ପଇସା ଦେଲେ ମିଳୁଛି ସେଠାରେ ସେତିକି ସୁନାର ଇଟା ମାଗଣାରେ ମିଳିବ। ରାତି ଦିନର ଫରକ ରହିଛି, ତେବେ କାହିଁକି ନୂଆ ଦୁନିଆରେ ଉଚ୍ଚ ପଦ ପାଇବାର ପୁରୁଷାର୍ଥ ନ କରିବା? ଏଠାରେ ମୋହଜାଲରେ କାହିଁକି ବାନ୍ଧି ହେବା? ବାବା କହୁଛନ୍ତି ପୁରୁଣା ସମ୍ବନ୍ଧରେ ତୁମେ କେତେ ଦୁଃଖ ପାଉଛ। ବାବା ଏଭଳି କହୁନାହାନ୍ତି ଯେ ସେମାନଙ୍କୁ ଛାଡି ଦିଅ, କେବଳ ବୁଦ୍ଧି ଯୋଗ ଏକମାତ୍ର ବାପାଙ୍କ ସହିତ ଲଗାଅ, ତେବେ ତୁମେ ବିଶ୍ୱର ମାଲିକ ହୋଇଯିବ। ମନ୍ମନା ଭବର ଅର୍ଥ ହିଁ ହେଉଛି ମୋତେ ମନେ ପକାଅ ଏବଂ ବିଷ୍ଣୁ ଚତୁର୍ଭୁଜକୁ ଅର୍ଥାତ୍ ବିଷ୍ଣୁପୁରୀକୁ ମନେ ପକାଅ। ମୂଳ ହିଁ ହେଉଛି ଗୋଟିଏ ଅକ୍ଷର। ଭକ୍ତି ମାର୍ଗରେ ତ ଢେର ପଞ୍ଚାୟତ ରହିଛି, ଏବେ ତୁମେ ସବୁ ଆତ୍ମାମାନେ କେବଳ ଏକ ପରମପିତା ପରମାତ୍ମା ପ୍ରେମିକଙ୍କର ପ୍ରେମିକା ଅଟ। ସେ ତୁମକୁ ସୁଖଧାମର ମାଲିକ କରୁଛନ୍ତି, ସବୁ ଆତ୍ମାମାନେ ତାଙ୍କୁ ମନେ ପକାଉଛନ୍ତି। ତୁମେମାନେ ଆତ୍ମିକ ପ୍ରେମିକ ବାପାଙ୍କର ସାରା କଳ୍ପରେ ଥରେ ମାତ୍ର ଆତ୍ମିକ ପ୍ରେମିକା ହେଉଛ, ବାକି ତ ସବୁ ମନୁଷ୍ୟମାନେ ଶାରୀରିକ ପ୍ରେମିକ ପ୍ରେମିକା ଅଟନ୍ତି। ଏବେ ବେହଦର ପ୍ରେମିକା ମାନଙ୍କୁ ବେହଦର ପ୍ରେମିକ ମିଳିଯାଇଛନ୍ତି, ତାଙ୍କୁ କହୁଛନ୍ତି ମଧ୍ୟ ଏଠାକୁ ଆସ ଏବଂ ଆମକୁ ପତିତରୁ ପାପନ କର। ସେହି ଜଣକୁ ହିଁ ଡାକୁଛନ୍ତି, ତୁମେ ଜାଣିଛ ଆମ ମାନଙ୍କର ଆତ୍ମା ପତିତ ହୋଇଯାଇଛି, ସେଥିପାଇଁ ଡାକୁଛନ୍ତି ହେ ପତିତ ପାବନ ଆସ। ଯେତେବେଳେ କୁମ୍ଭ ମେଳା ଲାଗୁଛି, ତେବେ କେତେ ଭକ୍ତ ଯାଇ ଗଙ୍ଗା ସ୍ନାନ କରୁଛନ୍ତି, କିନ୍ତୁ ଲାଭ କିଛି ବି ନାହିଁ, କେହି ବି ପବିତ୍ର ହେଉନାହାନ୍ତି। ଏବେ ବାପା ଆସି ଜ୍ଞାନର ବର୍ଷା କରୁଛନ୍ତି, ତୁମ ଉପରେ ଜ୍ଞାନର ବର୍ଷା ହେଉଛି, ଯାହାଦ୍ୱାରା ଏହି କଣ୍ଟାର ଜଙ୍ଗଲ ପୁଣି ଫୁଲର ବଗିଚା ହୋଇଯିବ। ତୁମେ ଜାଣିଛ ଯେତେବେଳେ ଆମର ରାଜ୍ୟ ହେବ ସେତେବେଳେ ସେଠାରେ କେହି ବି ପତିତ ନଥିବେ, ସାରା ବିଶ୍ୱ ଉପରେ ଜ୍ଞାନର ବର୍ଷା ହେଉଛି, ସବୁକିଛି ଶସ୍ୟ ଶ୍ୟାମଳା ହୋଇଯାଉଛି, ଇରା ନୀଳାର ଖଣି ଗୁଡିକ ମଧ୍ୟ ନୂଆ ହୋଇଯାଉଛି। ଏବେ ତୁମମାନଙ୍କୁ କେତେ ଖୁସିରେ ରହିବା ଉଚିତ! ତୁମେମାନେ ସନ୍ମୁଖରେ ଦେଖୁଛ ବେହଦର ପିତା ଆସି ବୁଝାଉଛନ୍ତି ଯେ ତୁମେ ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହୋଇଯିବ। ଚାହେଁ ତୁମେ ଯେଉଁଠି ବି ବସିଥାଅ, ସ୍ନାନ ମଧ୍ୟ କରୁଥାଅ, କିନ୍ତୁ ବୁଦ୍ଧିରେ ବାପାଙ୍କର ୟାଦ ରହୁଥାଅ। ସେଠାରେ ତ ମନେ ପକାଇବା ପାଇଁ ସମୟ ଅଛି, ବାବାଙ୍କୁ ଯେତେ ୟାଦ କରିବ ସେତେ ରୋଜଗାର ହେବ, ସ୍ମୃତିରେ ରହିଲେ ହିଁ ରୋଜଗାର ହୋଇଥାଏ। ଏଭଳି କେବେ ଶୁଣିଛ କି ୟାଦରେ ରହିବା ଦ୍ୱାରା ରୋଜଗାର ହୋଇଥାଏ? କେତେ ବଡ଼ ରୋଜଗାର, ତୁମେ ବିଷ୍ଣୁପୁରୀର ମାଲିକ ହୋଇଯିବ। ତୁମେ ଜାଣିଛ ଆମ ଆତ୍ମା ମାନଙ୍କର ପିତା ନିରାକାର ଅଟନ୍ତି, ସେ ଏହି ଶରୀରର ଆଧାର ନେଇଛନ୍ତି। ଭାଗୀରଥଙ୍କର ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା ରହିଛି ନା, ଭାଗ୍ୟଶାଳୀ ରଥ, ଯେଉଁ ରଥ ଶରୀରରେ ପରମ ପିତାଙ୍କର ପରମ ଆତ୍ମା ସବାର ହୋଇଥାଏ। ଆତ୍ମାର ରଥ ଯେତେବେଳେ ପ୍ରସ୍ତୁତ ହୋଇଯାଏ ସେତେବେଳେ ଆତ୍ମା ତୁରନ୍ତ ଆସି ପ୍ରବେଶ କରିଥାଏ। ବାବାଙ୍କୁ ତ ଏହି ରଥରେ ଆସି କେବଳ ଜ୍ଞାନ ଦେବାର ଅଛି। ୟାଙ୍କର ମଧ୍ୟ ବହୁତ ଜନ୍ମର ଅନ୍ତିମ ଜନ୍ମରେ ଯେତେବେଳେ ବାନପ୍ରସ୍ତ ଅବସ୍ଥା ହୋଇଯାଏ ସେତେବେଳେ ବାବା କହୁଛନ୍ତି ମୁଁ ଆସି ୟାଙ୍କ ଶରୀରରେ ପ୍ରବେଶ କରୁଛି, ଅଥବା ମୁଁ ଆସି ଏହି ରଥରେ ବିରାଜମାନ ହେଉଛି, ବାକି କୌଣସି ଘୋଡ଼ାଗାଡି ରଥର କଥା ନାହିଁ। ଏବେ ତୁମକୁ ଏହି ଜ୍ଞାନ ମିଳିଛି, ବାବା ସମ୍ମୁଖରେ ବସି ତୁମ ସନ୍ତାନ ମାନଙ୍କୁ ବୁଝାଉଛନ୍ତି, ତୁମକୁ ତ ବହୁତ ଖୁସି ଲାଗିବା ଉଚିତ। ଯେଉଁମାନେ ICS ପରୀକ୍ଷା ଦେବା ପାଇଁ ପାଠ ପଢୁଥାନ୍ତି ସେମାନଙ୍କର ବହୁତ ନିଶା ରହିଥାଏ, ତାହା ସବୁଠାରୁ ବଡ଼ ପରୀକ୍ଷା, ଏହା ମଧ୍ୟ ତୁମର ପାଠପଢା ଅଟେ, ଏହା ଭଗବାନଙ୍କର ପାଠଶାଳା ଅଟେ। ଏବେ ପ୍ରଶ୍ନ ଉଠୁଛି, ଭଗବାନ କିଏ? କଣ ଶ୍ରୀକୃଷ୍ଣ ନା ଶିବ ବାବା? ସମସ୍ତଙ୍କର ଭଗବାନ କିଏ? କେବଳ ଏକ ନିରାକାରଙ୍କ ବ୍ୟତୀତ ସମସ୍ତେ ତ ଶ୍ରୀକୃଷ୍ଣଙ୍କୁ ମାନିବେ ନାହିଁ। ସବୁ ଆତ୍ମା ମାନଙ୍କର ପିତା ସେଇ ନିରାକାର ପରମ ପିତା ପରମାତ୍ମା ଅଟନ୍ତି। ସେ ସେ ସର୍ବଦା ପରମ ଧାମରେ ରହିଥାନ୍ତି। ପିଲାମାନଙ୍କୁ ସ୍ୱର୍ଗର ମାଲିକ କରିବା ପାଇଁ ଥରେ ମାତ୍ର ହିଁ ଆସିଥାନ୍ତି। ତୁମେ ଜାଣିଛ ସେହି ବାପା କଳ୍ପ କଳ୍ପ ଆସି ଆମକୁ ଦରିଦ୍ରରୁ ରାଓ ରାଜା କରୁଛନ୍ତି। ଭାରତ ଏବେ ଦରିଦ୍ର ଅଟେ ନା, ପୁଣି ପରବର୍ତ୍ତୀ ଜନ୍ମରେ କଣ ହେବାକୁ ଯାଉଛି ତୁମକୁ ସବୁକିଛି ସାକ୍ଷାତକାର ହୋଇଛି। ବିନାଶର ସାକ୍ଷାତକାର ମଧ୍ୟ କରିଛ, ସ୍ଥାପନାର ମଧ୍ୟ କରିଛ। ଭଗବାନ ଉପାଜ ମୁଁ ତୁମକୁ ରାଜାଙ୍କର ରାଜା କରୁଛି। ବହୁତ ଦାନ ପୁଣ୍ୟ କରିବା ଦ୍ୱାରା କାହାକୁ ଅଳ୍ପ କାଳର ସୁଖ ମିଳିଥାଏ। ରାଜାମାନଙ୍କ ପାଖରେ ଜନ୍ମ ନେଇ ପୁଣି ତୁରନ୍ତ ମରିଯାଇଥାନ୍ତି। କେହି କେହି ଗର୍ଭରେ ମଧ୍ୟ ମରିଯାଇଥାନ୍ତି, କେହି କେହି କଣା କୁଜା କେମ୍ପା ହୋଇଯାଇଥାନ୍ତି। ଯେଉଁଭଳି କର୍ମ କରିଥାନ୍ତି ସେହିଭଳି ପଦ ପାଇଥାନ୍ତି। ଏବେ ତ ମୁଁ ତୁମକୁ ରାଜାଙ୍କର ରାଜା କରୁଛି। ତୁମେ କହୁଛ ବାପା ମୁଁ ଆପଣଙ୍କ ଉପରେ ସମର୍ପଣ ହୋଇଯିବି, ତେଣୁ ନିଶ୍ଚିନ୍ତ ରାଜ୍ୟ ପଦ ମଧ୍ୟ ତୁମେ ହିଁ ପାଇବ। ଭାରତକୁ ମହାଦାନୀ ଖଣ୍ଡ ରାଷ୍ଟ୍ର କୁହାଯାଏ। ଏଠାରେ ବହୁ ଦାନ ପୁଣ୍ୟ କରିଥାନ୍ତି। ଦାନ ପୁଣ୍ୟ କରିବା ପୁଣି ଭକ୍ତି ମାର୍ଗରେ ଆରମ୍ଭ ହୋଇଥାଏ। ଏବେ ବାପା ତୁମକୁ ଏକୋଇଶ ଜନ୍ମ ପାଇଁ ଦାନ ଦେଉଛନ୍ତି। ଏବେ ତୁମେ ବାପାଙ୍କ ଉପରେ ସମର୍ପଣ ହେଉଛ, ଶରୀର ମନ ଧନ ସବୁ କିଛି ଦେଇ ଦେଉଛ। ଏବେ ବାବା କହୁଛନ୍ତି ଟ୍ରଷ୍ଟି ବା ନିମିତ୍ତ ହୋଇ ରୁହ, ନିଜର ଘର ଗୃହସ୍ଥକୁ ସମ୍ଭାଳ, ସବୁକିଛି ଶିବ ବାବାଙ୍କର। ମୁଁ ଆପଣଙ୍କୁ ହିଁ ମନେ ପକାଉଛି, ହୃଦୟର ସହିତ ସମର୍ପଣ କରିଥାନ୍ତି। ବାବା କହୁଛନ୍ତି ଭଲେ ମହଲରେ ରୁହ, ବୁଲାବୁଲି କର, ଖୁସି ମଉଜରେ ରୁହ, କେବଳ ମୋତେ ମନେ ପକାଅ, ତେବେ ତୁମେ ବହୁତ ଖୁସିରେ ରହିବ। ତୁମେ ମାନେ ବିଶ୍ୱର ମାଲିକ ଥିଲ, ଏବେ ପୁଣି ତୁମେ ପୁରୁଷାର୍ଥ କରି ସେହିଭଳି ହେଉଛ। ବାପା ବୁଝାଉଛନ୍ତି ମିଠା ମିଠା ସନ୍ତାନ ମାନେ, ଏହି ଯୋଗ ବଳ ଦ୍ୱାରା ହିଁ ତୁମେ ବିକ୍ରମାଜିତ ହୋଇଯିବ। ବାବାଙ୍କର ୟାଦ ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ। ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ରାଜା ହେବାର ପଦ ପାଇବା ପାଇଁ ବାପାଙ୍କ ଉପରେ ପୁରା ପୁରା ସମର୍ପଣ ହେବାକୁ ପଡିବ। ତନ ମନ ଧନ ସବୁକିଛି ସମର୍ପଣ କରି ଟ୍ରଷ୍ଟି ହୋଇ ରହିବାକୁ ପଡିବ। ବିକ୍ରମାଜିତ ହେବାର ପୁରୁଷାର୍ଥ କରିବାକୁ ପଡିବ। ନମ୍ବର ଦୁଇ, ୟାଦରେ ହିଁ ରୋଜଗାର ହୋଇଥାଏ, ସେଥିପାଇଁ ନିରନ୍ତର ୟାଦରେ ରହିବାର ପୁରୁଷାର୍ଥ କରିବାକୁ ହେବ। ଏଭଳି ରୁହାନୀ ଫୁଲ ହେବାର ଅଛି ଯାହାଦ୍ୱାରା କି ଫୁଲର ଦୁନିଆ ସ୍ୱର୍ଗର ଅଧିକାରୀ ହୋଇଯିବ, ଭିତରେ କୌଣସି କଣ୍ଟା ନଥାଉ। ବରଦାନ ଏକମାତ୍ର ବାପାଙ୍କ ଭିତରେ ସାରା ସଂସାରର ଅନୁଭବ କରୁଥିବା ବେହଦର ବୈରାଗୀ ହୁଅ। ବେହଦର ବୈରାଗୀ ସେଇମାନେ ହୋଇପାରିବେ ଯେଉଁମାନେ ବାପାଙ୍କୁ ହିଁ ନିଜର ସଂସାର ମନେ କରିଥାନ୍ତି। ଯେଉଁମାନଙ୍କର ବାବା ହିଁ ସଂସାର ଅଟନ୍ତି ସେମାନେ ନିଜର ସଂସାରରେ ହିଁ ରହିବେ, ଅନ୍ୟ କେଉଁଠାକୁ ତ ଯିବେ ହିଁ ନାହିଁ, ତେଣୁ ସ୍ୱତଃ ହିଁ ସବୁଆଡୁ ଅଲଗା ହୋଇଯିବେ। ତେବେ ସଂସାର ଭିତରେ ବ୍ୟକ୍ତି ଏବଂ ବୈଭବ ସବୁକିଛି ଆସିଯାଉଛି। ଯାହା ବାବାଙ୍କର ସମ୍ପତ୍ତି ତାହା ମୋର ସମ୍ପତ୍ତି, ଏହି ସ୍ମୃତିରେ ରହିବା ଦ୍ୱାରା ବେହଦର ବୈରାଗୀ ହୋଇଯିବ। କାହାକୁ ବି ଦେଖୁଥିଲେ ମଧ୍ୟ ଦେଖିବ ନାହିଁ, ଦେଖା ହିଁ ଯିବ ନାହିଁ। ସ୍ଲୋଗାନ, ଶକ୍ତିଶାଳୀ ସ୍ଥିତିର ଅନୁଭବ କରିବା ପାଇଁ ଏକାନ୍ତ ଏବଂ ରମଣୀକତାର ସନ୍ତୁଳନ ରଖ। ଅବ୍ୟକ୍ତ ଇସାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର, ଯେପରି କୌଣସି ଶତ୍ରୁଠାରୁ ସୁରକ୍ଷିତ ରହିବା ପାଇଁ ରାଜାମାନେ ଦୁର୍ଗ ନିର୍ମାଣ କରିଥାନ୍ତି, ଯାହା ଭିତରେ ପ୍ରଜାମାନେ ସୁରକ୍ଷିତ ରହିପାରିବେ। କେବଳ ଜଣେ ରାଜା ପାଇଁ ଗୋଟିଏ ସୁରକ୍ଷିତ କୋଠରୀ ତିଆରି କରି ନଥାନ୍ତି, କିନ୍ତୁ ପ୍ରଜାମାନଙ୍କ ପାଇଁ କିଲ୍ଲା ବା ଦୁର୍ଗ ନିର୍ମାଣ କରିଥାନ୍ତି। ସେହିପରି ତୁମେମାନେ ମଧ୍ୟ ନିଜ ପାଇଁ, ନିଜର ସତୀମାନଙ୍କ ପାଇଁ, ଅନ୍ୟ ଆତ୍ମାମାନଙ୍କ ପାଇଁ ଜ୍ୱାଳା ସ୍ୱରୂପ ଯୋଗର ଦୁର୍ଗ ନିର୍ମାଣ କର। ଯଦି ଯୋଗ ଶକ୍ତିର ଜ୍ୱାଳା ପ୍ରଜ୍ୱଳିତ ରହିଥିବ, ତେବେ ପ୍ରତ୍ୟେକ ଆତ୍ମା ସୁରକ୍ଷିତ ରହିବାର ଅନୁଭବ କରିବେ। अच्छा ओम शांति।